ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଅର୍ଥନୈତିକ ବିକାଶରେ ଓଡ଼ିଶା ଖଣି ନିଗମର ଅତୁଳନୀୟ ଅବଦାନ ରହିଛି କହିଲେ ମୁଖ୍ୟମନ୍ତ୍ରୀ। 2036 ମସିହା ସୁଦ୍ଧା 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ କରିବା ଲକ୍ଷ୍ୟ ରଖିଛି ଓଏମ୍ସି। ଡାକ୍ତରୀ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପୁନେର ଜଣେ ଅଧ୍ୟାପିକାଙ୍କୁ ଗିରଫ କଲା ସିବିଆଇ। ତୈଳ ସଙ୍କଟକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି ଏବଂ ଏକାଠି ହୋଇ କାମ କରିବା, ଡେଙ୍ଗୁ ରୋଗକୁ ଦୂର କରିବା ବାର୍ତ୍ତା ନେଇ ଆଜି ପାଳିତ ହୋଇଛି ଡେଙ୍ଗୁ ଦିବସ। ବିସ୍ତୃତ ସମ୍ବାଦ, ଓଡ଼ିଶା ଖଣି ନିଗମ ତା'ର ଲାଭାଂଶର ଏକ ସିଂହଭାଗ ରାଜ୍ୟ ସରକାରଙ୍କୁ ନିୟମିତ ଭାବେ ପ୍ରଦାନ କରି ରାଜ୍ୟର ଶିଳ୍ପାୟନ ଓ ଅର୍ଥନୈତିକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ନିଗମର 71ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଏହି ସଂସ୍ଥା ରାଜ୍ୟର ଅର୍ଥନୈତିକ ବିକାଶର ଏକ ପ୍ରମୁଖ ସ୍ତମ୍ଭ ଭାବେ ପ୍ରତିଷ୍ଠିତ କରିପାରିଛି। ଓଡ଼ିଶା ଖଣି ନିଗମର ରାଜ୍ୟ ଓ ଦେଶର ସମୃଦ୍ଧିରେ ଅତୁଳନୀୟ ଅବଦାନ ରହିଛି।
ଓଡ଼ିଶା ଖଣି ନିଗମ ନିଜର କାର୍ଯ୍ୟକ୍ଷମ ଥିବା ଖଣିଗୁଡ଼ିକରୁ ବର୍ଦ୍ଧିତ ଚାହିଦାକୁ ନିରନ୍ତର ପୂରଣ କରିବା ଏବଂ ତାହାର ସ୍ୱତନ୍ତ୍ର ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ନିର୍ବାହ କରିବା, ଆଉ ତା ସହିତ ରାଜ୍ୟର ଶିଳ୍ପାୟନ ଏବଂ ଅର୍ଥନୈତିକ ବିକାଶକୁ ମଧ୍ୟ ଏକ ନୂତନ ଦିଗ ମଧ୍ୟ ନିଶ୍ଚିତ ଭାବରେ ପ୍ରଦାନ କରୁଛି, ଯେଉଁଥିପାଇଁ କି ଆଜି ଓଡ଼ିଶା ଏକ ସମୃଦ୍ଧ ଓଡ଼ିଶା ଆଡ଼କୁ, ନୂଆ ଓଡ଼ିଶା ଆଡ଼କୁ ଅଗ୍ରସର ହେଉଛି, ଆଉ ସେଥିରେ ଓଏମ୍ସିର ଭୂମିକା ସର୍ବାଗ୍ରେ ରହିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଓଡ଼ିଶା ଖଣି ନିଗମ ପଦକ୍ଷେପ ନେଉଛି। 2036 ମସିହା ସୁଦ୍ଧା ଓଡ଼ିଶା ଖଣି ନିଗମ 100 ନିୟୁତ ଟନ୍ ଖଣିଜ ଉତ୍ତୋଳନ ନିମନ୍ତେ ଲକ୍ଷ୍ୟ ରଖିଛି। ଓଡ଼ିଶା ଖଣି ନିଗମ ସର୍ବାଧିକ 40 ନିୟୁତ ଟନ୍ ଲୁହାପଥର ଉତ୍ତୋଳନ କରି ରେକର୍ଡ ସୃଷ୍ଟି କରିବା ସହ 2 ନିୟୁତ ଟନ୍ କ୍ରୋମାଇଟ୍ ଓ 3 ନିୟୁତ ଟନ୍ ବକ୍ସାଇଟ୍ ଉତ୍ତୋଳନ କରି ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେତେକ ପ୍ରକଳ୍ପର ଶୁଭାରମ୍ଭ ଓ ଲୋକାର୍ପଣ ମଧ୍ୟ କରିଛନ୍ତି। କାଳିଆପାଣିସ୍ଥିତ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟର ନୂତନ ଗୃହର ଲୋକାର୍ପଣ କରିବା ସହିତ ଆମ୍ବୁଲାନ୍ସ ସେବା, ସମନ୍ୱିତ ପରିଚାଳନା ଓ ଅନୁଧ୍ୟାନ କେନ୍ଦ୍ର ଏବଂ ଅନ୍ଲାଇନ୍ ସ୍ୱାସ୍ଥ୍ୟ ପରିଚାଳନା ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଦର୍ଶନକାରୀ ଖଣି ଓ ବିଭାଗକୁ ସମ୍ବର୍ଦ୍ଧିତ କରିଥିଲେ। ନିଟ୍ ୟୁଜି 2026 ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଆଜି ଜୀବବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ସହ ସମ୍ପୃକ୍ତ ପୁନେର ମନୀଷା ଗୁରୁନାଥ ମାନ୍ଧେରଙ୍କୁ ଗିରଫ କରିଛି। ମାନ୍ଧେର ଜଣେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା। ସିବିଆଇ ପକ୍ଷରୁ କୁହାଯାଇଛି, ନିଟ୍ ୟୁଜି 2026 ପରୀକ୍ଷା ପ୍ରକ୍ରିୟାରେ ଏନ୍ଟିଏ ପକ୍ଷରୁ ତାଙ୍କୁ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ତଦନ୍ତକାରୀ ସଂସ୍ଥାର ସୂଚନା ଅନୁସାରେ ମାନ୍ଧେର ନିଟ୍ ପରୀକ୍ଷାର ଉଦ୍ଭିଦ ଓ ଜୀବବିଜ୍ଞାନ ପ୍ରଶ୍ନପତ୍ର ସମ୍ପର୍କରେ ପୂର୍ଣ୍ଣ ଅବଗତ ଥିଲେ। ବର୍ତ୍ତମାନ ସୁଦ୍ଧା ଦିଲ୍ଲୀ, ଜୟପୁର, ଗୁରୁଗ୍ରାମ, ନାସିକ, ପୁନେ ଏବଂ ଅହଲ୍ୟାନଗରରୁ ସିବିଆଇ 9 ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ପୁଲିସ୍ ରିମାଣ୍ଡରେ ନେଇ ପ୍ରଶ୍ନପତ୍ର ପ୍ରଘଟ ସମ୍ପର୍କରେ ପଚରାଉଚରା ଜାରି ରଖିଛି। ମାମଲାରେ ଅନ୍ୟ 2 ଜଣ ଗତକାଲି ଗିରଫ ହୋଇଛନ୍ତି। ସିବିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 6 ସ୍ଥାନରେ ଚଢ଼ାଉ କରି ପରୀକ୍ଷା ସମ୍ପର୍କିତ ଦସ୍ତାବିଜ, ଲ୍ୟାପ୍ଟପ୍, ବ୍ୟାଙ୍କ କାଗଜପତ୍ର ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ସମ୍ପ୍ରତି ବିଶ୍ୱରେ ଦେଖାଦେଇଥିବା ତୈଳ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗ ପକ୍ଷରୁ ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ପରିଚାଳନା ଉପରେ ପଦକ୍ଷେପ ନିଆଯିବା ସହିତ ବିଭାଗ ପାଇଁ ଏକ ମାର୍ଗଦର୍ଶିକା ମଧ୍ୟ ଜାରି କରାଯାଇଛି। ସରକାରଙ୍କର ଏହି ପଦକ୍ଷେପ ଫଳରେ ଅନାବଶ୍ୟକ ଇନ୍ଧନର ବ୍ୟୟ ହ୍ରାସ ପାଇବା ସହିତ ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଆନ୍ତର୍ଜାତିକ ଆଲୋକ ଦିବସ ଆଜି ପାଳନ କରାଯାଉଛି। 1960 ମସିହାରେ ପଦାର୍ଥ ବିଜ୍ଞାନୀ ତଥା ଇଞ୍ଜିନିୟର ଥିଓଡୋ ମୈମନ୍ଙ୍କ ଦ୍ୱାରା ଆଜିର ଦିବସରେ ପ୍ରଥମଥର ପାଇଁ ଲେଜରର ସଫଳ ପରୀକ୍ଷଣ କରାଯାଇଥିଲା। ଏହାକୁ ସ୍ମରଣ କରି ପ୍ରତିବର୍ଷ ମଇ ମାସ 16 ତାରିଖରେ ଆନ୍ତର୍ଜାତିକ ଆଲୋକ ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି, ସ୍ଥାୟୀ ଭବିଷ୍ୟତ ପାଇଁ ଆଲୋକ। ଆଲୋକର ଅଧ୍ୟୟନ ଜୀବନ ରକ୍ଷାକାରୀ ଚିକିତ୍ସା ଉପକରଣ, ଉଚ୍ଚ କ୍ଷମତା ସମ୍ପନ୍ନ ଯୋଗାଯୋଗ, ବିକଳ୍ପ ଶକ୍ତି ଉତ୍ସ, ପ୍ରଯୁକ୍ତି ବିଦ୍ୟା ଏବଂ ବିଭିନ୍ନ ଆବିଷ୍କାରରେ ଉନ୍ନତି ଆଣିପାରିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଡେଙ୍ଗୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳନ କରାଯାଉଛି। ପରିବେଶକୁ ପରିଷ୍କାର ରଖିବା ସହିତ ନିୟମିତ ମଶାରୀ ବ୍ୟବହାର କରିବା ଦ୍ୱାରା ଡେଙ୍ଗୁ ମଶା ଦ୍ୱାରା ଭୂତାଣୁଜନିତ ରୋଗକୁ ପ୍ରତିହତ କରାଯାଇପାରିବ। ଚଳିତ ବର୍ଷ ଡେଙ୍ଗୁ ଦିବସର ବାର୍ତ୍ତା ରହିଛି, ଏକାଠି ହୋଇ କାମ କରିବା, ଡେଙ୍ଗୁ ଦୂର କରିବା। ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଡେଙ୍ଗୁ ରୋଗର ପରୀକ୍ଷା ଏବଂ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରାଯାଉଛି। ରାଜ୍ୟର ସମସ୍ତ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଦିବସ ପାଳନ କରାଯାଇ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପୋଟଲାମପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାସ୍ତରୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ଜାତୀୟ ସ୍ତରରେ ସୁସ୍ଥ ପଞ୍ଚାୟତ ଭାବେ ପୁରସ୍କାର ପାଇବା ନିମିତ୍ତ ପୋଟଲାମପୁରକୁ ମନୋନୀତ କରାଯାଇଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ, ପର୍ଯ୍ୟବେକ୍ଷକ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ଆଶାକର୍ମୀ ଓ ଗ୍ରାମରକ୍ଷୀମାନେ ଅଂଶଗ୍ରହଣ କରିଥିଲେ। ଢେଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ଗ୍ରାମର ମହିଳା ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ରଙ୍କୁ ଜାତୀୟ ଯୁବ ସମ୍ମାନ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ପ୍ରୋଜେକ୍ଟ ପଏଣ୍ଟ ଏବଂ ମାଇ ଭାରତ ଦ୍ୱାରା ଆୟୋଜିତ ଜାତୀୟ ଯୁବ ନେତୃତ୍ୱ ସମ୍ମିଳନୀ ଓ ସମ୍ମାନ 2026ରେ ସୁଶ୍ରୀ ପାତ୍ରଙ୍କୁ ଏହି ସମ୍ମାନ ଦିଆଯାଇଛି। କାର୍ଯ୍ୟକ୍ରମରେ 40 ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି। ଆକାଶବାଣୀକୁ ସାକ୍ଷାତକାର ଦେଇ ସୁଶ୍ରୀ ବିଭାରାଣୀ ପାତ୍ର କହିଛନ୍ତି,
ଏହି ବର୍ଷ ମୋତେ ଜାତୀୟ ଯୁବ ସମ୍ମାନ 2026 ମିଳିଥିବାରୁ ମୁଁ ମାଇ ଭାରତ ଏବଂ ଓଡ଼ିଶା ପ୍ରୋଜେକ୍ଟ ପଏଣ୍ଟକୁ ଧନ୍ୟବାଦ ଅର୍ପଣ କରୁଛି, ଯୋଉଟା କି ଆମର ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଆଉ ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀଲଙ୍କାର ହାଇ କମିଶନର ମହାସିନୀ କୋଲନ ମ୍ୟାଡମ୍ ଉପସ୍ଥିତ ଥିଲେ।
ଭାରତୀୟ ରେଳବାଇ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ବିଶ୍ୱ ପରିବେଶ ଦିବସ ଅଭିଯାନ ଆଜିଠାରୁ ଆରମ୍ଭ ହୋଇଛି। ଏହି ଅଭିଯାନ ଆସନ୍ତା ଜୁନ୍ ମାସ 5 ତାରିଖ ପର୍ଯ୍ୟନ୍ତ ଚାଲିବ। ଯାତ୍ରୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ କରିବା ନିମନ୍ତେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ସଚେତନତା ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି। ଅଭିଯାନର ଅବଧି ମଧ୍ୟରେ ସମଗ୍ର ରେଳମଣ୍ଡଳରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ କରାଯିବ। ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁର ସୁପରିଚାଳନା, ପୃଥକୀକରଣ ବିଷୟରେ କର୍ମଚାରୀମାନଙ୍କୁ ସଚେତନ କରିବା ସହିତ ଷ୍ଟେସନ ପରିସରରେ ସ୍ୱଚ୍ଛତା ଅଭିଯାନ ଉପରେ ମଧ୍ୟ ବିଶେଷ ଗୁରୁତ୍ୱାରୋପ କରାଯିବ ବୋଲି ଖୋର୍ଦ୍ଧା ରେଳମଣ୍ଡଳ ପକ୍ଷରୁ କୁହାଯାଇଛି। ଦେବଗଡ଼ ଜିଲ୍ଲା ସଂସ୍କୃତି ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶ୍ରୀଜଗନ୍ନାଥ ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ